ଆଜ୍ଞା, ମୋ ନାଁ ବସନ୍ତ ଭୋଇ, 9 ନମ୍ବର ୱାର୍ଡର ମେମ୍ବର ଜଣେ ମୁଁ। ଆଉ ଆମ ରାସ୍ତାରେ ପାଣି ଜମା ହଉଥିବ, ପାଣି ଯାଇକି ଏଠି ଗୋଟେ ଡ୍ରେନ୍ କରାଯାଉ, ପାଣି ପାଇଁ ବହୁତ ହଇରାଣ ହଉଛି, ପାଣି ବାଟରୁ ଯାଉନି, ଅସୁବିଧା ହେଇକି ରହୁଛି, ଏଥିପାଇଁ ଗୋଟେ ଡ୍ରେନ୍ ନିହାତି ଆପଣଙ୍କୁ ଦରକାର। ଦୟାକରି ସେ ଡ୍ରେନ୍ ଗୋଟେ କାମ କରିଦିଅନ୍ତୁ।